राजव अपाधान सम्यदि
जमादि भी जोगपति विभिन्न प्रकार धर्म रे सब विभिन्न प्रकार सब पंथा रही थी इंदी जम नियम इत्यादि सब रही थी जोग रे अष्टांग जोग रे किंतु ये सब पथरे काम लोभ हत मोह जे सब କାମ କ୍ରୋଧ ଲୋଭ ମୋହ ଇତ୍ୟାଦିରେ ସବୁବେଳେ ହତେଇକି ରହୁଛି ବା ପୀଡ଼ିତ ହେଇକି ରହୁଛି ସେସବୁ ଦୂର ହେବନି। ମୁକୁନ୍ଦ ସେବା ଯଦ୍ୱତ୍ ଭଗବାନ ମୁକୁନ୍ଦଙ୍କର ମୁକୁନ୍ଦର ଅର୍ଥ ହେଉଛି ମୁଁ ଅର୍ଥ ହେଉଛି କୁ ମୁକ୍ତି ମୁକ୍ତିକୁ ଯିଏ ଦିଅନ୍ତି ମୁକ୍ତି ଦାଦି ଏଠି ମୁକୁନ୍ଦ ନହେଲେ ମୁକ୍ତିକୁ ଯିଏ କୁତ୍ସିତ କରିଦିଅନ୍ତି ମାନେ ଯିଏ ଭଗବାନଙ୍କ ଭକ୍ତ ମୁକୁନ୍ଦଙ୍କର ଭକ୍ତ ତାଙ୍କ ପାଇଁ ମୁକ୍ତିଟା କିଛି ନୁହଁ ଭକ୍ତି ହେଉଛି ତାଠାରୁ ଉର୍ଦ୍ଧ୍ୱର। ସେ ମୁକୁନ୍ଦଙ୍କର ସେବା ଯିଏ କରିବେ ମୁକୁନ୍ଦ ସେବା ଯଦ୍ୱତ୍ ତଥାତ୍ମା ଧ୍ୟାନ ସମ୍ୟତି ସେଇ ଆତ୍ମା ସମ୍ୟତି ଆତ୍ମାକୁ ପୁରା ଶୁଦ୍ଧ ଶୁଦ୍ଧ କରିହେବ ଅନ୍ୟ କୌଣସି ଧା ଅଧା ପାଇଲେ ଡାଇରେକ୍ଟ ସିଧାସଳଖ ଭାବରେ ପ୍ରତ୍ୟକ୍ଷ ଭାବରେ ଆଉ କୌଣସି ଉପାୟ ନାହିଁ ଭଗବାନଙ୍କ ସେବା କରିବା। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ସେନ୍ସେସ୍ ଆର୍ କନ୍ସିଡର୍ଡ ଲାଇକ୍ ଭେନମସ୍ ସର୍ପେଣ୍ଟସ୍ ଆଣ୍ଡ ଯୋଗ ସିଷ୍ଟମ୍ ଇଜ୍ ଜଷ୍ଟ ଟୁ କଣ୍ଟ୍ରୋଲ ଦେମ୍। ଯୋଗ ଇତ୍ୟାଦି କରୁଛନ୍ତି ଜମ ନିୟମ ଇତ୍ୟାଦି ଏଇଟାକୁ ଯେମିତି ଆମର ଇନ୍ଦ୍ରିୟମାନେ ସବୁ ଅଛନ୍ତି ଏମାନେ ସବୁ ହେଉଛନ୍ତି ବିଷଧର ସର୍ପ ଏବଂ ଯୋଗ ସିଷ୍ଟମ୍ ଦ୍ୱାରା ଏଇଟା ଖାଲି କଣ୍ଟ୍ରୋଲ କରାଯାଉଛି କିନ୍ତୁ ପୁରା ତାକୁ ପୁରା ତାକୁ ବନ୍ଦ କରିହେବନି କିଛି ସମୟ ପାଇଁ କଣ୍ଟ୍ରୋଲ କରିହେବ ନିୟନ୍ତ୍ରଣ କରିହେବ ପୁରା ବନ୍ଦ କରିହେବ କିନ୍ତୁ ଭଗବାନଙ୍କ ସେବାରେ ହିଁ ସେଇଟା ପୂର୍ଣ୍ଣ ଭାବରେ ସେଇଟା ତୁମର ଆଉ ସର୍ପେଣ୍ଟସ୍ ରହିବନି ସେଇଟା ସବୁ ତୁମକୁ ସାହାଯ୍ୟ କରିବ ଭଗବାନଙ୍କ ସେବାରେ ସାହାଯ୍ୟ କରିବ ସେ ଇନ୍ଦ୍ରିୟମାନେ। ତାପରେ ଭକ୍ତି ଯୋଗନ ମନସି ସମ୍ୟକ୍ ପ୍ରଣୀତ ମୟି ଅବଶ୍ୟ ପୁରୁଷନ ପୂର୍ଣ୍ଣ ମାୟାଙ୍କ ଉପାସୟମ୍ ଜୟାସମ୍ମିତ ଜୀବ ଆତ୍ମାନ ତ୍ରିଗୁଣାତ୍ମକମ୍ ଜାଗ୍ରତେ ସ୍ୱର୍ଣ୍ଣକାଦି ଋଷି ପଚାରିଲେ ସତଗୋସ୍ୱାମୀଙ୍କୁ ଯେ ଏଇଭଳି କହିକି ନାଳଦେବ ଚାଲିଗଲେ ବ୍ୟାସଦେବ କ'ଣ କଲେ ବ୍ୟାସଦେବ କ'ଣ କଲେ ଭକ୍ତି ଯୋଗ ନା ମନସି ଭକ୍ତି ଯୋଗ ଆରମ୍ଭ କଲେ ଯାହାଦ୍ୱାରା କି ମନକୁ ଭକ୍ତି ଯୋଗରେ ଯୁକ୍ତ କରିବା ଦ୍ୱାରା ସମ୍ୟକ୍ ପ୍ରଣୀତ ଅମଳେ ତାଙ୍କର ଯେଉଁ ମଳ ଥିଲା ସବୁ ସବୁ ଦୂର ହୋଇଗଲା ଏବଂ ସେ ଅମଳ ହୋଇଗଲେ ଅମଳାତ୍ମନ ହୋଇଗଲେ ତାଙ୍କ କୌଣସି ମହିଳା ମୃତ ଭିତରେ ରହିଲାନି। ଅପସତ୍ ପୁରୁଷଙ୍କ ପୂର୍ଣ୍ଣ ସେତେବେଳେ ସେ ପୂର୍ଣ୍ଣ ପୁରୁଷଙ୍କୁ ଦର୍ଶନ କଲେ ଅପସତ୍ ପୁରୁଷଙ୍କ ପୂର୍ଣ୍ଣ ମାୟାଙ୍କ ଦୁଃଖପାଶ୍ରମ ମାୟାକୁ ମଧ୍ୟ ଦର୍ଶନ କଲେ କିଭଳି ନା ସେ ପୂର୍ଣ୍ଣ ପୁରୁଷଙ୍କର ପଛପଟେ ଉପାଶ୍ରମ ପଛପଟେ ରହିଛି ଯେଉଁ ମାୟା କିଭଳି ନା ଜୟା ସମ୍ମୋହିତ ଜୀବ ସମସ୍ତ ଜୀବମାନଙ୍କୁ ସମ୍ମୋହନ କରି ରଖୁଛନ୍ତି ସେ ମାୟା ଆତ୍ମାନ ତ୍ରିଗୁଣାତ୍ମକ ଯଦିଓ ଜୀବ ହେଉଛି ଆତ୍ମା କିନ୍ତୁ ସେ ତ୍ରିଗୁଣାତ୍ମକ ମାୟା ଭିତରେ ମୋହିତ ହେଇକି ରହୁଛି ପରୋପି ମନୁଚେନ ଅର୍ଥମ ଯଦିଓ ସେ ଉନ୍ନତ ଜୀବ ହେଉଛି ଭଗବାନଙ୍କର ପରାଶକ୍ତି କିନ୍ତୁ ମାୟା ହେଉଛି ଭଗବାନଙ୍କର ଅପରାଶକ୍ତି ବା ନିଚତର ଶକ୍ତି କିନ୍ତୁ ସେ ଏଇ ତ୍ରିଗୁଣର ମାୟାର ଅନର୍ଥ ଯୋଗୁଁ ମାୟାର କାର୍ଯ୍ୟ ଯୋଗୁଁ ମାୟାର ଗୁଣ ଯୋଗୁଁ ସେ ସେଇ ମାୟା ଦ୍ୱାରା ବାନ୍ଧି ହେଇକି ରହୁଛି ଅଭିପଦ୍ୟତେ ତତ୍କୃତମ ସେ ଅଭିପଦ୍ୟତେ ତେଣୁ ଅନର୍ଥୋପଶମ ସାକ୍ଷାତ ଭକ୍ତି ଯୋଗ ମଦୋକ୍ଷେ ଲୋକସ୍ୟାଦଣ୍ଡ ବିଦ୍ୱାନ ଚକ୍ରେଶ ଲୋକ ସଂହିତାନ ଯଶାମ ବିଶ୍ୱମାଣାୟାମ କୃଷ୍ଣେ ବରମ ପୁରୁଷେ ଭକ୍ତି ଶୋକ ମୋହ ଭାବା ତାହେଲେ ଅନର୍ଥକୁ କେମିତି ଦୂର କରାହବ ନା ଭକ୍ତି ଯୋଗ ମାଧ୍ୟମ ସାକ୍ଷାତ ଭକ୍ତି ଯୋଗ ମଦୋକ୍ଷେ ଅଧକ୍ଷେଜ କାହିଁକି କୁହାଯାଉଛି ଭଗବାନଙ୍କୁ ନା ସମସ୍ତ ଆମର ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱରେ ଭଗବାନ ସେଥିପାଇଁ ସେ ଅଧକ୍ଷେଜ ଏବଂ ଲୋକସ୍ୟ ଅଜାଣତ ଏଇ କଥାରେ ଲୋକମାନେ ଜାଣିନାହାନ୍ତି ଯେତେ ବିଦ୍ୱାନ ବିଦ୍ୟାଳୟ ହୁଅନ୍ତା ସେଇଟା ଏଇଟା ଜାଣିନାହାନ୍ତି ଅଧିକାଂଶ ଲୋକ ତେଣୁ ଇଏ ଆମର ବ୍ୟାସରେ ବିଦ୍ୱାନ ଚକ୍ରିୟ ସାଧୁ ସଂହିତା ବିଦ୍ୱାନ ବ୍ୟାସଦେବ ସେ ସେଇ ସତ୍ୟ ସଂହିତା ବା ଭଗବାନଙ୍କ ଭକ୍ତମାନଙ୍କ ପାଇଁ ଏଇଟା ସତ୍ୟତ କହିଲେ ଭଗବାନଙ୍କ ଭକ୍ତ ସତ୍ୟରଥ ଭଗବାନ ତାଙ୍କର ଯେ ଆଶ୍ରୟ ନେଇଛନ୍ତି ସତ୍ୟତ ସେଇ ସତ୍ୟତ ସଂହିତା ତାଙ୍କର ଗୀତ ସେମାନଙ୍କ ପାଇଁ ଏଇ ଶାସ୍ତ୍ରଟି ରଚନା କରେ ଦେଶାଙ୍ଗ ବୈଶ୍ୱ ମାଣା ଯାହା ଶୁଣିଲେ ଶୁଣିବାକୁ ଆରମ୍ଭ କରିବା ମାତ୍ରେ ଶୁଣିଲେ ନାହିଁ ଶୁଣିଛି ସାରିଲା ତ ଅଲଗା କଥା ଶୁଣିବାକୁ ଆରମ୍ଭ କରିଲାଣି ସୂର୍ଯ୍ୟ ମାଣାୟାମ କୃଷ୍ଣେ ପରମପୁରୁଷ ଯେଉଁ ପରମ ପୂର୍ଣ୍ଣ ପୁରୁଷଙ୍କୁ ସେ ଦର୍ଶନ କରୁଥିଲେ ସେ ହେଉଛନ୍ତି ଏଇ କୃଷ୍ଣ ସେ ହେଉଛନ୍ତି ପରମ ପୁରୁଷ ତେଣୁ ତାଙ୍କ ପ୍ରତି ଭକ୍ତି ଉତ୍ପଦେ ତାଙ୍କ ପ୍ରତି ଭକ୍ତି ଆସେ ଏବଂ ଶୋକ ମୋହ ଭୟାବହ ଶୋକ ମୋହ ଭୟ ଯେଉଁ ତିନୋଟି ଜିନିଷ ରହିଛି ଭକ୍ତ ଜଗତରେ ସମସ୍ତେ ଶୋକ କରୁଛନ୍ତି ସମସ୍ତେ ମୋହଗ୍ରସ୍ତ ହେଇଛନ୍ତି ସମସ୍ତେ ଭୟ କରୁଛନ୍ତି ଏଇ ତିନୋଟି ଜିନିଷ ହେଉଛି ଭାଗବତ ପାଠର ଇଏ ହେଉଛି ଆନୁଷଙ୍ଗିକ ଫଳ ଏ ମନ ମନ ଆସିବେ ସେଇଟା ମୁଖ୍ୟ ଫଳ ନା ମୁଖ୍ୟ ଫଳ ହେଉଛି ଭକ୍ତି ଆସିବ ଭଗବାନଙ୍କ ପ୍ରତି ତେଣୁ ତାପରେ ଆତ୍ମରାମସ୍ତମୟୋନିଗନ୍ଧାଜିରୁପ୍ରମେଦ୍ଧିଗୁଣହରି ତେଣୁ ସ୍ୱର୍ଣ୍ଣକାଜୀ ବିଷୟ ପଚାରିଲେ ଯେ ସିଏ ତ ଥିଲେ ଆତ୍ମାରାମ ସିଏ ତ ବ୍ରହ୍ମନିଷ୍ଠ ଥିଲେ ସିଏ ପୁଣି କେମିତି ଏ ଗ୍ରନ୍ଥକୁ ଅଧ୍ୟୟନ କଲେ ଏତେ ବିରାଟ ବଡ଼ ଗ୍ରନ୍ଥ ଏସବୁ ତାର ଉତ୍ତରରେ ସେ କହୁଛନ୍ତି କହୁଛନ୍ତି ଯେ ଇଏ ହେଉଛି ଭଗବାନଙ୍କର ଗୁଣ ଏମାନେ ଆତ୍ମାରାମ ହୁଅନ୍ତୁ ବା ମନୁଷ୍ୟ ମୁନି ହୁଅନ୍ତୁ ବା କୌଣସି ଗ୍ରନ୍ଥ ଗ୍ରନ୍ଥି ବା ବନ୍ଧନ କୌଣସି ନଥାଉ ବା ସେମାନେ ସବୁବେଳେ ନିତରାମ ଗ୍ରନ୍ଥା ସବୁବେଳେ ଅଧ୍ୟୟନ କରୁଥାନ୍ତି ବା ମୂର୍ଖ ବ୍ୟକ୍ତି ନିର୍ଗନ୍ଥା ପ୍ରତି ଶ୍ଳୋକରେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ଏ ଶ୍ଳୋକରେ 64 ଅର୍ଥ ମହାପ୍ରଭୁ କହିଛନ୍ତି ସନାତନ ଗୋସ୍ୱାମୀଙ୍କୁ ଏବଂ ସର୍ବମ ଭଟ୍ଟାଚାର୍ଯ୍ୟଙ୍କୁ 18 ଅର୍ଥ କରିଛନ୍ତି ଏହାର ତେଣୁ ଏହି ଶ୍ଳୋକ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ପ୍ରଥମ ଅଧ୍ୟାୟ ଶ୍ଳୋକ 10 ଆତ୍ମରାମସ୍ୟ ମାନେ ନିର୍ଗନ୍ଥ ଆପି ଉରୁକ୍ରମୀ ଉରୁକ୍ରମ କହିଲେ ଭଗବାନଙ୍କର ଯେଉଁ କ୍ରମ ଭଗବାନଙ୍କର ଯେଉଁ ବିଳାସ ଲୀଳା ସବୁ ରହିଛି ଏସବୁ ଅଦ୍ଭୁତ ଲୀଳା ତେଣୁ ସେଇ ଭଗବାନଙ୍କୁ କୁର୍ବନ୍ତି ଅହେତୁକ ଭକ୍ତି ଭଗବାନ ପ୍ରତି ଅହେତୁ କୌଣସି ହେତୁ ନଥାଇକି ମଧ୍ୟ ସେ ଭକ୍ତି କରିବେ ହେତୁ ନଥାଇ ଅର୍ଥ କ'ଣ ନା ମନେକର ଜଣେ ଜଣେ ଧନୀ ବ୍ୟକ୍ତି ଅଛି ତାର ଧନ ଅଛି ତାର ଧନ ଅଛି ବୋଲି ସେ ଗୋଟେ କାର୍ଯ୍ୟ କରିପାରୁଛି କ'ଣ ମନେକର ସେ ଗୋଟେ ଫ୍ଲାଇଟ୍ରେ ଯିବ ତାର ଧନ ଅଛି ବୋଲି ସେ ଫ୍ଲାଇଟ୍ରେ ଯାଇପାରୁଛି ଫରେନ୍କୁ ଯିବ ବୋଲି ଚାହୁଁଛି ତାପରେ ଯଦି ଧନ ନାହିଁ ସେ କ'ଣ ଯାଇପାରିବ ତୁମର ପୁଅ କାନାଡ଼ାରେ ଅଛି ଆଉ ତୁମେ ଚାହିଁଲେ ମୋତେ କ'ଣ ଯାଇପାରୁଛ ପଇସା ହେଉନି ବୋଲି ଯାଇପାରୁନ କିନ୍ତୁ ଭଗବାନ କେତେ ଦୂରରେ ଅଛନ୍ତି କାନାଡ଼ାରୁ ଆହୁରି ବହୁତ ଦୂର ବହୁତ ଜଗତର ଉର୍ଦ୍ଧ୍ୱରେ ଅଛନ୍ତି କିନ୍ତୁ ତା ପାଇଁ ତୁମେ କହିବା ଏତିକି ଟଙ୍କା ହେଲେ ଜଣେ ଯିବ ନାହିଁ ଅହେତୁକି କିଛି ନଥିଲେ ମଧ୍ୟ ସେ ଜାଣିପାରିବ କୌଣସି କଣ୍ଡିସନ ନଥିଲେ ମଧ୍ୟ ସେ ଭଗବାନଙ୍କୁ ଭକ୍ତି କରିପାରିବ ଇତମ ଭୂତ ଗୁଣ ହରି ଭଗବାନଙ୍କର ଏଭଳି ଭାବରେ ଅଦ୍ଭୁତ ଗୁଣ ସବୁ ରହି ହରି ହରିର ଅନେକ ଅର୍ଥ ମୁଖ୍ୟ 2 ଅର୍ଥ ଗୋଟେ ହେଉଛି ଯେ ସର୍ବ ଅମଙ୍ଗଳମରେ ପ୍ରେମ ଦିଆ ହରି ମନ ସବୁକିଛି ସିଏ ସମସ୍ତଙ୍କ ଯାହାଙ୍କର ଶରଣରେ ଭଗବାନଙ୍କ ଶରଣରେ ଯେଉଁମାନେ ଯାଉଛନ୍ତି ତାଙ୍କର ସମସ୍ତ ଅମଙ୍ଗଳ ସେ ଦୂର କରିଦେଉଛନ୍ତି ତାଙ୍କୁ ତାଙ୍କ ନାଁ ହେଉଛି ହରି ହରଣ କରୁନ ସମସ୍ତ ଅମଙ୍ଗଳ ହରଣ କରୁନ ଆଉ ଗୋଟେ ହରିର ଅର୍ଥ ହେଉଛି ପ୍ରେମ ଦିଆ ହରେ ମନ ପ୍ରେମ ପ୍ରଦାନ କରିକିରି ତାଙ୍କର ମନକୁ ମଧ୍ୟ ହରଣ କରିନେଉଛନ୍ତି ଭଗବାନଙ୍କ ମନା ଭଗ ସବୁବେଳେ ସେମାନେ ଭଗବାନଙ୍କର ମନରେ ଭଗବାନଙ୍କ ଚିନ୍ତା କରୁଛନ୍ତି ହରେ ଗୁଣା କୀର୍ତ୍ତମତି ତେଣୁ ସେ ଯେତେବେଳେ ଶୁକଦେବ ଗୋସ୍ୱାମୀ ଜନ୍ମ ହେଲେ ସେ ପଳେଇ ଯାଇଥିଲେ ଜଙ୍ଗଲକୁ ବ୍ରହ୍ମ ଅନୁଷ୍ଠାନ ବ୍ରହ୍ମରେ ସେ ପ୍ରତିଷ୍ଠିତ ଥିଲେ ତେଣୁ କିନ୍ତୁ ଯେତେବେଳେ ଭଗବାନଙ୍କୁ ବ୍ରହ୍ମ ଶ୍ରବଣ କଲେ ତାଙ୍କର ପିତା ସବୁ ଶ୍ଳୋକ କରିଥିଲେ ଶ୍ଳୋକ କାଠିଆମାନଙ୍କୁ କହିକିରି ସବୁ କାଠିଆମାନେ ଯେଉଁ କାଠ ଆଣୁଥିଲେ ସେଇ ଗୀତଟା ସ୍ନାନ ସେଇ ଶ୍ଳୋକକୁ ପାଠ କରୁଥିଲେ ସେ ଶ୍ଳୋକ ପାଠ ଶୁଣିକିରି ଗୋସ୍ୱାମୀ ଆକର୍ଷିତ ହରେ ଗୁଣା କ୍ଷିପ୍ତ ନଦୀ ହରେ ଗୁଣଙ୍କର ଏଭଳି ଗୁଣ ରହିଛି ଭଗବାନଙ୍କର ଆଉ ମୁଁ କ'ଣ ଏ ବ୍ରହ୍ମ ଆରାଧନା କରୁଛି ନିର୍ବିଶେଷ ଆରାଧନା କ'ଣ କରୁଛି ତେଣୁ ଆକ୍ଷିପ୍ତ ହେଇକିରି ଆକୃଷ୍ଟ ହେଇକିରି ଆସିଲେ ଭଗବାନ ବାଦରାୟଣୀ। ବାଦରାୟଣୀ କହିଲେ ଯେ ବଦ୍ରିକାଶ୍ରମରେ ଯେ ବ୍ୟାସଦେବ ଅଛନ୍ତି ତାଙ୍କର ପୁତ୍ର ବାଦରାୟଣୀ ତାଙ୍କ ପାଖକୁ ଆସିଲେ ଭଗବାନ। ଏତେ ତାଙ୍କର ଐଶ୍ୱର୍ଯ୍ୟ ଅଛି ବାଦରାୟଣୀ ସୁଖଦେବ ଗୋସ୍ୱାମୀଙ୍କର। ତେଣୁ ଅଧ୍ୟଜ୍ଞାନ ମହଦାଖ୍ୟାନନ ମହଦାଖ୍ୟାନ କହିଲେ ଭାଗବତଙ୍କୁ ସେ ଅଧ୍ୟଜ୍ଞାନ ପାଠ ପଢ଼ିଲେ ତାଙ୍କ ପିତାଙ୍କ ପାଖରେ ନିତ୍ୟଂ ବିଷ୍ଣୁ ଜନ ପ୍ରିୟ। ତେଣୁ ସେ ନିତ୍ୟଂ ସବୁବେଳ ପାଇଁ ସେ ବିଷ୍ଣୁ ଜନଙ୍କର ପ୍ରିୟ ହେଇଗଲେ ସୁଖଦେବ ଗୋସ୍ୱାମୀ। ଜୟ ଜୟ ଭାଗବତଙ୍କି ଜୟ ସୁଖପାଧାରୀ ଜୟ ସୁଖଦେବୀ ଆନନ୍ଦ ପରିବେଶ ଆନନ୍ଦ କିଏ ସାଇ ଗୌତମ ଆନନ୍ଦ।